ଶୋଷଣ କରି ପାଉଛି ଯତ୍ନ ମୁନି ଦେଖୁଛୁ ତୁ କେମିତି କ।